ରବି ଭାଇ ନମସ୍କାର, କ'ଣ କରୁଛ?
ନମସ୍କାର, ଆସ ଆସ ବସ। ଆଉ ହଠାତ୍ ଏମିତି ଆସିଲ ଯେ?
ହଁ, କାମ ଟିକେ ଅଛି ତୁମ ପାଖରେ, ସେଇଥିପାଇଁ ଆସିଲି। ଆଉ କ'ଣ କରୁଛ କି?
ହାଣ୍ଡି ଖତ କରିବି, ସେଇଥିପାଇଁ ପତ୍ରଗୁଡ଼ିକୁ କାଟୁଥିଲି। କୁହ, କ'ଣ କହୁଥିଲ?
ଆ କ'ଣ କହିବି ଭାଇ, ବାଇଗଣ ଗଛରେ ଗଣ୍ଠି ପୋକ ଲାଗିଯାଇଛନ୍ତି, ତା ସହିତ କଲରା ଜହ୍ନି ଗଛରେ ମଧ୍ୟ ପୋକ ଲାଗିଯାଇଛନ୍ତି। କ'ଣ କରିବି, କିଛି ବୁଦ୍ଧି ଦେଖାଯାଉନାହିଁ। ତା ସହିତ ପାଖରେ ପଇସା ନାହିଁ, ଯଦି ତମ ପାଖରେ କିଛି ମେଡିସିନ ଥାଏ ଦିଅନ୍ତୁ, ମୁଁ ପକେଇ ଦିଅନ୍ତି।
ଆରେ ମୋ ପାଖରେ ମେଡିସିନ ନାହିଁ, ସରିଯାଇଛି, କିନ୍ତୁ ତୁମେ ଠିକ୍ ସମୟରେ ଆସିଛ।
ଆ କେମିତି ଠିକ୍ ସମୟରେ ଆସିଲି?
ମୋର ମେଡିସିନ ସରିଗଲା ପରେ ଆଜି ମୁଁ ହାଣ୍ଡି ଖତ ତିଆରି କରିବି।
ଏ ହାଣ୍ଡି ଖତ ତିଆରି କଲେ କ'ଣ ହବ?
ଯଦି ତମ ପାଖରେ ମେଡିସିନ ସରିଯାଇଛି, ତେବେ ହାଣ୍ଡି ଖତ ପକେଇଲେ ମେଡିସିନ ପରି କାମ ଦେବ। ହାଣ୍ଡି ଖତ ପକେଇଲେ ଗଛକୁ ରୋଗ ପୋକ ଦାଉରୁ ରକ୍ଷା କରିବା ସହିତ ଗଛକୁ ଯବକ୍ଷାରଜାନ ଯୋଗାଇଥାଏ, ଯାହାଫଳରେ ଗଛଟି ହୃଷ୍ଟପୃଷ୍ଟ ହୋଇ ବଢ଼ିବା ସହିତ ଫଳ ମଧ୍ୟ ଅଧିକା ଦେଇଥାଏ। ତା ସହିତ ତମର ମେଡିସିନ ଖାଇବା ଖର୍ଚ୍ଚ ବଞ୍ଚିଯାଇଥାଏ।
ଆଚ୍ଛା, ହାଣ୍ଡି ଖତ ତିଆରି କରିବା ପାଇଁ କ'ଣ କ'ଣ ଜିନିଷ ଦରକାର ହୁଏ?
ହାଣ୍ଡି ଖତ ତିଆରି କରିବା ପାଇଁ ବେଶୀ ଖର୍ଚ୍ଚ ହୁଏ ନାହିଁ। ତିଆରି କରିବା ପାଇଁ 10 ଡେସିମାଲ ଜାଗା ପାଇଁ ଗୋବର 1 କେଜି, ଗାଈ ପରିସ୍ରା 3 ଲିଟର, ଗୁଡ଼ 100 ଗ୍ରାମ, ନିମ ପତ୍ର 1 କେଜି, ଅରଖ ପତ୍ର 1 କେଜି, ବେଗୁନିଆ ପତ୍ର 1 କେଜି, ଗୋଟିଏ ମାଟି ହାଣ୍ଡି, କପଡ଼ା ଖଣ୍ଡେ, ଦୌଡ଼ି ଖଣ୍ଡେ ଓ ବାଡ଼ି ଗୋଟେ ଦରକାର। ଏହା ଭିତରୁ ତୁମକୁ ଗୁଡ଼ 100 କିଣିବାକୁ ପଡ଼ିବ, ଆଉ ସବୁ ମାଗଣା ମିଳିଯିବ। ଏତିକି ହେଲେ ତୁମେ ହାଣ୍ଡି ଖତ ତିଆରି କରିପାରିବ।
ଆ କେମିତି ତିଆରି କରୁଛ, ମୁଁ ଶିଖିକି ଯିବି, ଦିଅ ତିଆରି କର।
ଦେଖ, ତୁମ ସହିତ କଥା ହଉ ହଉ ମୁଁ ପତ୍ର ସବୁ କାଟି ଛୋଟ ଛୋଟ କରିସାରିଦେଲି, ଖାଲି ଟିକେ ଛେଚିଦେଲେ ହେଲା, ମୁଁ ଟିକେ ଛେଚିଦିଏ।
ପତ୍ରଗୁଡ଼ିକ କ'ଣ ପାଇଁ ଛେଚିବ?
ଆରେ ଛେଚିଦେଲେ ପତ୍ରଗୁଡ଼ିକ ଶୀଘ୍ର ସଢ଼ିଯିବ ଏବଂ ହାଣ୍ଡି ଖତଟା ଭଲ ହବ। ଦେଖ ମୁଁ କିପରି ଛେଚିଦେଲି, ଏବେ ତିଆରି କରିବା।
ହଁ ହଁ, ତିଆରି କର।
ହାଣ୍ଡି ଖତ ତିଆରି କରିବା ପାଇଁ ମୁଁ ସବୁ ଜିନିଷ ରେଡି କରିଦେଇଛି, ଆରମ୍ଭ କରିବା। ଯେହେତୁ ବିଷାକ୍ତ ଜିନିଷ ଧରିବା, ସେଥିପାଇଁ ହାତରେ ଗ୍ଲୋଭ୍ସ କିମ୍ବା ପଲିଥିନ ଲଗାଇ କାମ କରିବା। ପ୍ରଥମେ ମାଟି ହାଣ୍ଡିରେ 3 ଲିଟର ଗାଈ ପରିସ୍ରା ଢାଳିଦେବା, ତାପରେ ଗୋବର 1 କେଜି ଓ ଗୁଡ଼କୁ ପକାଇ ତାକୁ ଭଲ ଭାବରେ ବାଡ଼ିରେ ଘାଣ୍ଟି ମିଶାଇଦେବା। ମିଶାଇ ସାରିଲା ପରେ ସେଥିରେ ଛୋଟ ଛୋଟ କାଟି ଛେଚିଥିବା ପତ୍ର ସବୁକୁ ପକାଇ ବାଡ଼ିରେ ଭଲ କରି ଘାଣ୍ଟିବା, ଯେପରି ଭଲ ଭାବରେ ମିଶିଯିବ। ହାଣ୍ଡି ମୁହଁରେ କପଡ଼ାକୁ ବାନ୍ଧି ଛାଇ ଜାଗାରେ ନେଇ 10 ଦିନ ପର୍ଯ୍ୟନ୍ତ ରଖିଦେବା ଓ ମଝିରେ ମଝିରେ ଘାଣ୍ଟି ଦେଉଥିବା।
10 ଦିନ ରଖିବା?
ହଁ, ଭଲ ଭାବରେ ସଢ଼ିବା ପାଇଁ 10 ଦିନ ଲାଗିବ। 10 ଦିନ ପରେ ତାକୁ ବାହାର କରି କପଡ଼ାରେ ଛାଣି ସେଥିରେ ତାର 10 ଗୁଣା ପାଣି ମିଶାଇ ସନ୍ଧ୍ୟା ସମୟରେ ସ୍ପ୍ରେ କରିବା ଓ ଖଦଡ଼ା ଅଂଶକୁ ଆମେ ଗଛ ମୂଳରେ ଦେଇଦେବା, ସିଏ ମଧ୍ୟ ସାର ପରି କାମ ଦେବ। ସ୍ପ୍ରେ କରିବା ସମୟରେ ସାବଧାନତା ଅବଲମ୍ବନ କରିବା, ଯେମିତିକି ଦେହରେ ନ ବାଜେ। ପବନ ଯେଉଁ ଦିଗରୁ ଆସୁଥିବ ତାର ବିପରୀତ ଦିଗରେ ସ୍ପ୍ରେ କରିବା।
ଏହାକୁ ଆମେ ପନିପରିବାରେ ପକାଇବା ନା ଧାନରେ ମଧ୍ୟ ପକାଇପାରିବା?
ପନିପରିବା ଲଗାଇବାର 10 ରୁ 15 ଦିନ ପରେ ଥରେ ସ୍ପ୍ରେ କରିବା ଓ ତାର 30 ଦିନ ପରେ ପୁଣି ଆଉ ଥରେ ସ୍ପ୍ରେ କରିବା। ଧାନ ଲଗାଇବାର 12 ରୁ 15 ଦିନ ଭିତରେ 3 ଥର ସ୍ପ୍ରେ କରିବା, ଯାହାଫଳରେ ଭଲ ଅମଳ ମିଳିବ।
ହାଣ୍ଡି ଖତ ପ୍ରୟୋଗ କଲେ କ'ଣ ଲାଭ ମିଳିବ?
ହାଣ୍ଡି ଖତ ପ୍ରୟୋଗ କଲେ ଆମର ମେଡିସିନ କିଣା ଖର୍ଚ୍ଚ ବଞ୍ଚିଯିବ, ମେଡିସିନ ଆଣିବାକୁ ଯିବା ସମୟ ବଞ୍ଚିବ, ପରିବେଶ ଦୂଷିତ ହେବ ନାହିଁ, ଯେଉଁ ପନିପରିବା ମିଳିବ ତାହା ସ୍ୱାଦିଷ୍ଟ ଓ ପୁଷ୍ଟିକର ହେବ। ହଁ, ଆଉ ଗୋଟେ କଥା ମନେ ରଖ, ଏହି କାମରେ ଗର୍ଭବତୀ ଓ 0 ରୁ 23 ମାସ ଭିତରେ ଥିବା ଛୋଟ ଛୁଆର ମା ମାନଙ୍କୁ ଦୂରେଇ ରଖିବ, କେବଳ କଟାକଟିରେ ସାହାଯ୍ୟ କରିପାରିବେ। ତିଆରି କରିବା ଓ ସ୍ପ୍ରେ କରିବା ପରେ ହାତ ଗୋଡ଼କୁ ଭଲ ଭାବରେ ସାବୁନରେ ଧୋଇବା ଦରକାର, ବୁଝିଲ ତ? ମନେ ରହିଲା ତ? ଏବେ ଘରେ ତିଆରି କରିପାରିବ?
ହଁ ରବି ଭାଇ, କରିପାରିବି, ଯଦି ନ ହେଲା ତୁମେ ତ ଅଛ। ଯାହା ହଉ, ଆଜି ମୁଁ ଭଲ ବେଳାରେ ବାହାରିଥିଲି, ନୂଆ ଜିନିଷ ଗୋଟେ ଶିଖିଲି। ଭାଇ ଆସୁଛି, ନମସ୍କାର।
ନମସ୍କାର, ମଝିରେ ମଝିରେ ଆସୁଥିବ।
ହଁ ଭାଇ ଆସୁଥିବି।
ହଁ ଶ୍ରୋତା ବନ୍ଧୁ, ଆପଣମାନେ ମଧ୍ୟ ବାଡ଼ି ବଗିଚାରେ ଯାହା ପନିପରିବା ଚାଷ କରୁଛନ୍ତି କିମ୍ବା ଧାନ ଚାଷ କରୁଛନ୍ତି, ତେବେ ରାସାୟନିକ ଔଷଧ ବ୍ୟବହାର ନକରି ଏହିପରି ଜୈବିକ ଔଷଧ ଓ ସାର ବ୍ୟବହାର କଲେ ପୁଷ୍ଟିକର ଓ ସ୍ୱାଦିଷ୍ଟ ପନିପରିବା ଓ ଧାନ ଖାଇପାରିବେ, ଯାହାଫଳରେ ଆମ ସ୍ୱାସ୍ଥ୍ୟ ଭଲ ରହିବା ସହିତ ଶିଶୁ ଓ ମାଆମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ଏହି ଭିଡ଼ିଓର ଅଭିଜ୍ଞତାକୁ ଆପଣ ମୋବାଇଲରେ ଥିବା 3 ନମ୍ବର ବଟନ୍ ଦବାଇ ନିଜର ମତାମତ ଦେଇପାରିବେ। ଧନ୍ୟବାଦ।